ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟ୍ର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ। ଏହାପରେ ଶୁଣିବା ସ୍ୱାସ୍ଥ୍ୟ ବିଷୟରେ, ଯାହା ଆମର ଦୈନିକ ଜୀବନରେ ଅତ୍ୟନ୍ତ ଜରୁରୀ। ଆଉ ପରିଶେଷରେ ଶୁଣିବା ପରମେଶ୍ୱରଙ୍କ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ।
ପୀଡ଼ିତ ଆସ ଧନିକ ବଣିକ ଆସ, ଆସରେ ସର୍ବେ ଆସ ଆସ, ଆସରେ ସର୍ବେ ଆସ ଆସ। ପ୍ରଭୁ ମହିମାର ଗୀତ ଗାଉ ଗାଉ, ପ୍ରଭୁ ମହିମାର ଗୀତ ଗାଉ ଗାଉ, ଛାଡ଼ିବା ଶେଷ ନିଶ୍ୱାସ, ଛାଡ଼ିବା ଶେଷ ନିଶ୍ୱାସ। ଆତ ପୀଡ଼ିତ ଆସ ଧନିକ ବଣିକ ଆସ, ଆତ ପୀଡ଼ିତ ଆସ ଶୈଳ ପାଇଁ ଆନନ୍ଦର ଛୁନି ଦେଇ, ରାଜା ଧୀରଜ ସେ ଆରେ ସବୁ ଦେବତା ଉପରେ, ପରିତ୍ରାଣ ଶୈଳ ପାଇଁ ଆନନ୍ଦର ଛୁନି ଦେଇ, ରାଜା ଧୀରଜ ସେ ଆରେ ସବୁ ଦେବତା ଉପରେ, ଗିରି କି ସାଗର ଗିରି କି ସାଗର ଧରଣୀ କି ବନ, ତାଙ୍କ ସୃଷ୍ଟିର ପ୍ରୟାସ, ତାଙ୍କ ସୃଷ୍ଟିର ପ୍ରୟାସ। ଆତ ପୀଡ଼ିତ ଆସ ଧନିକ ବଣିକ ଆସ, ଆତ ପୀଡ଼ିତ ଆସ। ଇଙ୍ଗିତେ ଆମେରେ ଚାଳିତ, ତାଙ୍କର ଇଙ୍ଗିତେ ଆମେରେ ଚାଳିତ, ତାଙ୍କରି ପାଳିତ ମିଷ, ତାଙ୍କରି ପାଳିତ ମିଷ। ଆତ ପୀଡ଼ିତ ଆସ ଧନୀ ଅଧିକ ବଣିକ ଆସ ଆତ ପୀଡ଼ିତ ଆସ ଧନିକ ବଣିକ ଆସ ଆସରେ ସର୍ବେ ଆସ ଆସ ଆସରେ ସର୍ବେ ଆସ ଆସ ପ୍ରଭୁ ମହିମାର ଗୀତ ଗାଉ ଗାଉ ପ୍ରଭୁ ମହିମାର ଗୀତ ଗାଉ ଗାଉ ଛାଡ଼ିବା ଶେଷ ନିଶ୍ୱାସ ଛାଡ଼ିବା ଶେଷ ନିଶ୍ୱାସ ପୀଡ଼ିତ ଆସ ଧନିକ ବଣିକ ଆସ ଆତ ପୀଡ଼ିତ ଆସ
ଆପଣଙ୍କର ମତାମତ ଜଣାଇବା ପାଇଁ ଆମର ଏହି ଠିକଣାରେ ଯୋଗାଯୋଗ କରନ୍ତୁ। ଆମ ଠିକଣା ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର SDA ମିଶନ କମ୍ପାଉଣ୍ଡ ସାଲିସବୁରୀ ପାର୍କ ପୁଣେ 411037 ମହାରାଷ୍ଟ୍ର বা খোলন্তু আমার ওয়েবসাইট যেকোনসি অ্যান্ড্রয়েড ফোন স্মার্টফোন ডেস্কটপ ল্যাপটপ কিংবা ট্যাবলেট আমার ওয়েবসাইট www.awr.org/ori এবং www.adventistmediacenterindia.org বর্তমান চলন্তু শুনিবা ঈশ্বরঙ্ক ভক্তঙ্ক থারু ঈশ্বরঙ্ক জীবনদায়ক বাক্য।
আমার মৃত্যু মানে আমার সহিত କଥା ହୋଇପାରିବେ କି? ନମସ୍କାର ପ୍ରିୟ ଶ୍ରୋତା, ସେହି ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର ଦୟାମୟ ଅନ୍ତର୍ଯ୍ୟମୀ ଅନୁଗ୍ରହ ପରମ ପିତାଙ୍କ ମଧୁର ନାମରେ ମୁଁ ପାଷ୍ଟର ପୂର୍ଣ୍ଣଚନ୍ଦ୍ର ଆଉ ଥରେ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମରେ ସ୍ୱାଗତ କରୁଅଛି। ପ୍ରିୟ ଶ୍ରୋତା, ଚାଲନ୍ତୁ ସେହି ସଦାପ୍ରଭୁ ପରମେଶ୍ୱରଙ୍କ ନାମରେ ନିଜକୁ ସମର୍ପଣ କରି ତାହାଙ୍କ ବାକ୍ୟରେ ଧ୍ୟାନ ଦେବା। ପ୍ରିୟ ଶ୍ରୋତା, ସେହି ସଦାପ୍ରଭୁ ପରମେଶ୍ୱର ଆପଣମାନଙ୍କୁ ସୁରକ୍ଷାରେ ରଖନ୍ତୁ, ସମସ୍ତ ପ୍ରକାର ଦୁଃଖ କଷ୍ଟ ବାଧା କ୍ଲେଶରୁ ଦୂରେଇ ରଖନ୍ତୁ, ଶତ୍ରୁ ସୈତାନ ହସ୍ତରୁ ସେ ସୁରକ୍ଷାରେ ରଖନ୍ତୁ, ତାହାଙ୍କ ପ୍ରେମ ତାହାଙ୍କ ସ୍ନେହ ତାହାଙ୍କ କୃପା ତାହାଙ୍କ ଅନୁଗ୍ରହ ସଦାସର୍ବଦା ଆପଣଙ୍କଠାରେ ସହବର୍ତ୍ତୀ ରହୁ। ପ୍ରିୟ ଶ୍ରୋତା, ଚାଲନ୍ତୁ ଆଉ ଥରେ ଆପଣା ଜୀବନ ତାଙ୍କ ହସ୍ତରେ ସମର୍ପଣ କରି ତାହାଙ୍କ ଜୀବନଦାୟକ ବାକ୍ୟ ଧ୍ୟାନ କରିବା। ଆଜିର ଆଲୋଚନା ହେଉଛି, ଆମର ମୃତ୍ୟୁମାନେ ଆମ ସହିତ କଥା ହୋଇପାରିବେ କି? ବନ୍ଧୁ, ଅନେକ ଭାବନା ରହିଅଛି ଏହି ପୃଥିବୀରେ। ଅନେକ ଲୋକ ଅଛନ୍ତି ଯେଉଁମାନେ ବିଶ୍ୱାସ କରନ୍ତି କି ମୃତ୍ୟୁମାନେ ତାଙ୍କ ସହ କଥା ହୁଅନ୍ତି ବୋଲି। ପବିତ୍ର ଶାସ୍ତ୍ର ବାଇବଲ ଆମମାନଙ୍କୁ ଏହି ବିଷୟରେ କ'ଣ କୁହେ? କାରଣ ଆମର ମୃତ୍ୟୁମାନେ ଯେଉଁମାନେ ମୃତ୍ୟୁ ବରଣ ହୋଇଛନ୍ତି, ଯେଉଁମାନଙ୍କୁ ଆମେ ବହୁତ ଭଲ ପାଉଥିଲୁ, ବର୍ତ୍ତମାନ ସେମାନେ ମୃତ୍ୟୁ ହୋଇଯାଇଛନ୍ତି, ସେମାନଙ୍କ ସହ ଆମେ କଥାବାର୍ତ୍ତା ହୋଇପାରିବା କି? କ'ଣ ଏହା ସମ୍ଭବ ହୋଇପାରିବ କି ଆମେ ମୃତ୍ୟୁମାନଙ୍କ ସହ ଆମ ସମ୍ପର୍କ ରଖିପାରିବା, ସେମାନଙ୍କ ସହିତ କଥାବାର୍ତ୍ତା ହୋଇପାରିବା କି ବୋଲି ଅନେକ ପ୍ରକାର ଏହିପରି ପ୍ରଶ୍ନ ଥାଏ। ଆଉ ଏହି ପ୍ରଶ୍ନଗୁଡ଼ାକ ଆମେ ପବିତ୍ର ଶାସ୍ତ୍ରରେ ହିଁ ପାଇପାରିବା। ତାହେଲେ ଚାଲନ୍ତୁ ଏହି ପ୍ରଶ୍ନର ଉତ୍ତର ଆମେ ଜାଣିବା ପାଇଁ ଚେଷ୍ଟା କରିବା। ବନ୍ଧୁ, ଶାସ୍ତ୍ରର ଉପସ୍ଥାପିତ ପବିତ୍ର ଦୂତମାନଙ୍କ କ୍ଷୁଦ୍ରତା ଖ୍ରୀଷ୍ଟଙ୍କ ପ୍ରତ୍ୟେକ ଅନୁଗାମୀମାନଙ୍କ ପାଇଁ ସବୁଠାରୁ ଆରାମଦାୟକ ଏବଂ ମୂଲ୍ୟବାନ ସତ୍ୟ। କିନ୍ତୁ ଏହି ପ୍ରସଙ୍ଗରେ ଶିକ୍ଷାଦାନ ଲୋକପ୍ରିୟ ଧର୍ମଶାସ୍ତ୍ରର ତ୍ରୁଟି ଦ୍ୱାରା ଅସ୍ପ ଏବଂ ବିକୃତ ହୋଇଅଛି। ପ୍ରାକୃତିକ ଆରାମଦାତା ସିଦ୍ଧାନ୍ତ ପ୍ରଥମେ ପାଗନ ବିଜାତି ଦର୍ଶନରୁ ଧାର ନିଆଯାଇଥିଲା ଏବଂ ଖ୍ରୀଷ୍ଟିଆନ ବିଶ୍ୱାସରେ ଅନ୍ତର୍ଭୁକ୍ତ ମହାନ ଧର୍ମର ଅନ୍ଧକାରରେ ସତ୍ୟକୁ ସ୍ଥାନାନ୍ତରିତ କରିଛି। ଶାସ୍ତ୍ରରେ ଏତେ ସ୍ପଷ୍ଟ ଭାବରେ ଶିକ୍ଷା ଦିଆଯାଇଛି ଯେ ମୃତ୍ୟୁମାନେ କିଛି ଜାଣନ୍ତି ନାହିଁ। ମନେ ରଖନ୍ତୁ ବନ୍ଧୁ, ଶାସ୍ତ୍ରରେ ସ୍ପଷ୍ଟ ରୂପେ କୁହାଯାଇଅଛି କି ମୃତ୍ୟୁମାନେ କିଛି ଜାଣନ୍ତି ନାହିଁ। ଅନେକ ଲୋକ ବିଶ୍ୱାସ କରିଛନ୍ତି ଯେ ମୃତ୍ୟୁ ବ୍ୟକ୍ତିଙ୍କ ଆତ୍ମା ହିଁ ମନ୍ତ୍ରୀ ଆତ୍ମା, ଯେଉଁମାନେ ମୁକ୍ତିର ଉଦ୍ଧାରକାରୀ ହେବେ ସେମାନଙ୍କ ପାଇଁ କାର୍ଯ୍ୟକୁ ପଠାଯାଇଛି, ମନ୍ତ୍ରୀ କାର୍ଯ୍ୟ ପାଇଁ ପଠାଯାଇଛି ବୋଲି ସେମାନେ ବିଶ୍ୱାସ କରନ୍ତି। ଏବଂ ଏହା ସ୍ୱର୍ଗୀୟ ଦୂତମାନଙ୍କ ଅସ୍ତିତ୍ୱ ଏବଂ ମନୁଷ୍ୟର ଇତିହାସ ସହିତ ସେମାନଙ୍କ ସମ୍ପର୍କ ସହିତ ଶାସ୍ତ୍ରର ସାକ୍ଷ୍ୟ ସତେ ଜଣେ ମନୁଷ୍ୟର ମୃତ୍ୟୁ ପୂର୍ବରୁ ବୋଲି ସେମାନେ ଭାବନ୍ତି। ବନ୍ଧୁ, ମୃତ୍ୟୁରେ ମନୁଷ୍ୟର ଚେତନାର ସିଦ୍ଧାନ୍ତ ବିବେଶ କରି ବିଶ୍ୱାସରେ ମୃତ୍ୟୁ ବ୍ୟକ୍ତିଙ୍କ ଆତ୍ମା ଜୀବିତ ସେବକଙ୍କ ନିକଟକୁ ଫେରିଆସେ ଆଧୁନିକ ଆଧ୍ୟାତ୍ମିକତା ପାଇଁ ରାସ୍ତା ପ୍ରସ୍ତୁତ କରିଛି। ଯଦି ମୃତ୍ୟୁମାନଙ୍କ ଈଶ୍ୱର ଏବଂ ପବିତ୍ର ଦୂତମାନଙ୍କ ଉପସ୍ଥିତିରେ ଭର୍ତ୍ତ କରାଯାଏ ଏବଂ ଜ୍ଞାନ ସହିତ ସୁବିଧା ପ୍ରାପ୍ତ ହୁଏ ଯାହା ସେମାନେ ପୂର୍ବରୁ ଧାରଣା କରୁଥିଲେ, ତେବେ ସେମାନେ କାହିଁକି ଜୀବନ୍ତମାନଙ୍କୁ ଜ୍ଞାନ ଏବଂ ନିର୍ଦ୍ଦେଶ ଦେବା ପାଇଁ ପୃଥିବୀକୁ ଫେରିବେ ନାହିଁ? ଯଦି ଲୋକପ୍ରିୟ ଧର୍ମଶାସ୍ତ୍ରୀମାନଙ୍କ ଦ୍ୱାରା ଶିକ୍ଷା ଦିଆଯାଇଥିଲା ଥିବା ଅନୁଆୟୀ ମୃତ୍ୟୁମାନଙ୍କର ଆତ୍ମା ପୃଥିବୀରେ ସେମାନଙ୍କର ସାଙ୍ଗମାନଙ୍କ ବିଷୟରେ ଘୁରି ବୁଲୁଛି, ତେବେ ସେମାନଙ୍କୁ କାହିଁକି ସେମାନଙ୍କ ସହିତ ଯୋଗାଯୋଗ କରିବାକୁ, ମନ୍ଦ ବିରୁଦ୍ଧରେ ଚେତାବନୀ ଦେବାକୁ କିମ୍ବା ଦୁଃଖରେ ସେମାନଙ୍କୁ ସ୍ପନ୍ଦନ ଦେବାକୁ ଅନୁମତି ଦିଆଯିବ ନାହିଁ? ଯେଉଁମାନେ ମୃତ୍ୟୁରେ ମନୁଷ୍ୟର ଚେତାବନ ବିଶ୍ୱାସ କରନ୍ତି ସେମାନେ ଗୌରବମୟ ଆତ୍ମା ଦ୍ୱାରା ଯୋଗାଯୋଗ କରାଯାଇପାରିବା ଈଶ୍ୱରୀୟ ଆଲୋକ ଭାବରେ ସେମାନଙ୍କ ପାଖକୁ ଆସୁଥିବା କଥାକୁ କିପରି ପ୍ରତ୍ୟାଖ୍ୟାନ କରିପାରିବେ? ଏଠାରେ ଏକ ଚ୍ୟାନେଲ ପବିତ୍ର ଭାବରେ ପରିଗଣିତ ଯାହା ମାଧ୍ୟମରେ ଶୈତାନ ତାଙ୍କ ଉଦ୍ଦେଶ୍ୟରେ ସଫଳତା କାର୍ଯ୍ୟ ପାଇଁ କରନ୍ତି। ପତିତ ଦୂତମାନେ ଯେଉଁମାନେ ତାଙ୍କ ନିଲାମୀ କରନ୍ତି ସେମାନେ ଆତ୍ମା ଦୁନିଆର ଦୂତ ଭାବରେ ଦେଖାଯାଆନ୍ତି ବୋଲି ଆମେ ଦେଖୁଅଛୁ। ମୃତ୍ୟୁଙ୍କ ସହ ଜୀବନ୍ତମାନଙ୍କୁ ଯୋଗାଯୋଗକୁ ଆଣିବାକୁ ଦାବି କରୁଥିବା ବେଳେ ମନ୍ଦ ରାଜକୁମାର ଯିଏକି ଶୈତାନ ସେମାନଙ୍କ ମନ ଉପରେ ତାଙ୍କର ଆକର୍ଷଣୀୟ ପ୍ରଭାବ ବ୍ୟବହାର କରିଥାନ୍ତି। ବନ୍ଧୁ, ପୁରୁଷମାନଙ୍କ ଆଗରେ ସେମାନଙ୍କ ବିଦାୟୀ ବନ୍ଧୁମାନଙ୍କ ରୂପ ଆଣିବାର ତାଙ୍କର ଶକ୍ତି ଅଛି। ନକଲି ଉପଯୁକ୍ତ ପରିଚିତ ଚେହେରା, ବାକ୍ୟ, ସ୍ୱର, ଚମତ୍କାର ବିଭିନ୍ନତା ସହିତ ପୂର୍ଣ୍ଣ ଉପାଦିତ କରିବାର ଶୈତାନର ଶକ୍ତି ଅଛି। ବନ୍ଧୁ, ଅନେକ ଏହି ଆଶ୍ୱାସନାରେ ସ୍ୱାନ୍ତନା ପାଇଛନ୍ତି ଯେ ସେମାନଙ୍କ ପ୍ରିୟଜନମାନେ ସ୍ୱର୍ଗର ଆନନ୍ଦ ଉପଭୋଗ କରୁଛନ୍ତି ଏବଂ ବିପଦର ସନ୍ଦେହ ବିନା ସେମାନେ ଆତ୍ମା ଏବଂ ଶୈତାନମାନଙ୍କର ସିଦ୍ଧାନ୍ତକୁ ପ୍ରଲୋଭିତ କରିବା ପାଇଁ କାନ ଦିଅନ୍ତି। ବନ୍ଧୁ, ଯେତେବେଳେ ସେମାନଙ୍କୁ ବିଶ୍ୱାସ କରିବାକୁ ଆଗେଇ ନିଆଯାଇଛି ଯେ ମୃତ୍ୟୁମାନେ ପ୍ରକୃତରେ ସେମାନଙ୍କ ସହିତ ଯୋଗାଯୋଗ କରିବାକୁ ଫେରି ଆସନ୍ତି, ଶୈତାନ ସେମାନଙ୍କୁ ଦେଖାଇଥାନ୍ତି ଯେଉଁମାନେ କବର ଭିତରକୁ ଅପ୍ରସ୍ତୁତ ହୋଇଯାଇଥିଲେ। ସେମାନେ ସ୍ୱର୍ଗରେ ଖୁସି ଏବଂ ସେଠାରେ ଉଚ୍ଚ ପଦବୀ ଦଖଲ କରିବାକୁ ମଧ୍ୟ ଦାବି କରନ୍ତି। ବନ୍ଧୁ, ଏବଂ ଏହିପରି ତ୍ରୁଟି ବ୍ୟାପକ ଭାବରେ ଶିକ୍ଷା ଦିଆଯାଏ। ବନ୍ଧୁ, ଏବଂ ଧାର୍ମିକ ଏବଂ ଦୁଷ୍ଟମାନଙ୍କ ମଧ୍ୟରେ କୌଣସି ପାର୍ଥକ୍ୟ ସୃଷ୍ଟି ହୁଏ ନାହିଁ, ଯେପରି ଏହିପରି କୁହାଯାଏ, ଆତ୍ମା ଦୁନିଆର ଛଳଣା ହୋଇଥିବା ଭ୍ରମଣକାରୀମାନେ ବେଳେବେଳେ ସତର୍କତା ଏବଂ ଚେତାବନୀ ଦିଅନ୍ତି ଯାହା ସଠିକ୍ ପ୍ରମାଣିତ ହୁଏ। ତାପରେ ଆତ୍ମବିଶ୍ୱାସ ହାସଲ ହେବା ସହିତ ସେମାନେ ସିଦ୍ଧାନ୍ତ ଉପସ୍ଥାପନ କରନ୍ତି ଯାହା ଶାସ୍ତ୍ର ଉପରେ ବିଶ୍ୱାସକୁ ସିଧାସକଲ ଚୂର୍ଣ୍ଣ କରେ। ପୃଥିବୀରେ ସେମାନଙ୍କ ବନ୍ଧୁମାନଙ୍କ କଲ୍ୟାଣ ପ୍ରତି ଗଭୀର ଆଗ୍ରହର ଦୃଶ୍ୟ ସହିତ ସେମାନେ ସବୁଠାରୁ ବିପଜ୍ଜନକ ତ୍ରୁଟିତରେ ରହନ୍ତି। ସେମାନେ କିଛି ସତ୍ୟ କୁହନ୍ତି ଏବଂ ବେଳେ ବେଳେ ଭବିଷ୍ୟତର ଘଟଣାଗୁଡ଼ିକ ପୁନର୍ନୁମାନ କରିବାକୁ ସକ୍ଷମ ହୁଅନ୍ତି। ସେମାନଙ୍କ ବିବୃତ୍ତିକୁ ବିଶ୍ୱସନୀୟତାର ଦୃଶ୍ୟ ଦେଇଥାଏ ଏବଂ ସେମାନଙ୍କ ମିଥ୍ୟା ଶିକ୍ଷାକୁ ବହୁ ଲୋକ ସହଜରେ ଗ୍ରହଣ କରନ୍ତି ଏବଂ ଅନ୍ତର୍ନିହିତ ଭାବେ ବିଶ୍ୱାସ କରନ୍ତି, ଯେପରି ସେମାନେ ବାଇବଲର ସବୁଠାରୁ ପବିତ୍ର ସତ୍ୟ, ଈଶ୍ୱରଙ୍କ ନିୟମକୁ ଅଲଗା କରାଯାଏ, ଅନୁଗ୍ରହର ଆତ୍ମାକୁ ଘୃଣା କରାଯାଏ, ଚୁକ୍ତିର ରକ୍ତ ଏକ ଅଶୁଦ୍ଧ ଜିନିଷ ଗଣନା କରାଯାଏ, ଆତ୍ମାମାନେ ଖ୍ରୀଷ୍ଟଙ୍କ ଦେବତାକୁ ଅସ୍ୱୀକାର କରନ୍ତି ଏବଂ ସୃଷ୍ଟିକର୍ତ୍ତାଙ୍କ ମଧ୍ୟ ନିଜ ସହିତ ଏକ ସ୍ତରରେ ରଖନ୍ତି। ଏହିପରି ଏକ ନୂତନ ଛନ୍ନ ବେସନରେ ମହାନ ବିଦ୍ରୋହୀ ତଥାପି ଈଶ୍ୱରଙ୍କ ବିରୁଦ୍ଧରେ ତାଙ୍କର ଯୁଦ୍ଧ ବହନ କରନ୍ତି ସ୍ୱର୍ଗରେ ଆରମ୍ଭ ହୋଇଥିଲେ ଏବଂ ପ୍ରାୟ 6000 ବର୍ଷ ଧରି ପୃଥିବୀରେ ଏହି କାର୍ଯ୍ୟଟା ଜାରି ରହିଅଛି। ବନ୍ଧୁ, ଅନେକ ଆଧ୍ୟାତ୍ମିକ ପ୍ରକାଶ ପାଇଁ ହିସାବ ଦେବାକୁ ଚେଷ୍ଟା କରନ୍ତି, ସେମାନଙ୍କୁ ସମ୍ପୂର୍ଣ୍ଣ ଭାବରେ କଠୋର ଏବଂ ମାଧ୍ୟମ ତରଫରୁ ହାତ ସେଟ୍ ପାଇଁ ଦାୟୀ କରନ୍ତି। କିନ୍ତୁ ଏହା ସତ୍ୟ ଯେ କୌଶଳର ଫଳାଫଳ ପ୍ରାୟତଃ ପ୍ରକୃତ ପ୍ରକାଶ ଭାବରେ ପାପୁଳି ହୋଇଯାଇଛି। ସେଠାରେ ମଧ୍ୟ ଆଲୋକିତ ଶକ୍ତିର ଚିହ୍ନ ତ ପ୍ରଦର୍ଶନ ହୋଇଛି। ଆଧୁନିକ ଆଧ୍ୟାତ୍ମିକତା ଆରମ୍ଭ ହୋଇଥିବା ରହସ୍ୟମୟ ରାଫି ମାନବ କୌଶଳ କିମ୍ବା ଚତୁରତାର ଫଳାଫଳ ନୁହେଁ, ବରଂ ମନ୍ଦଦୂତମାନଙ୍କ ପ୍ରତ୍ୟକ୍ଷ କାର୍ଯ୍ୟ ଥିଲା, ଯିଏ ଏହିପରି ଆତ୍ମା ନଷ୍ଟ କରିଥିବା ଭ୍ରମ ମଧ୍ୟରୁ ଅନ୍ୟତମ ସଫଳ ପରିଚୟ ଦେଇଥିଲା। ଅନେକ ଏହି ବିଶ୍ୱାସ ମାଧ୍ୟମରେ ସଫିଯିବେ ଯେ ଆଧ୍ୟାତ୍ମିକତା କେବଳ ମାନବ ଅପାରଗତା, ଯେତେବେଳେ ସେମାନେ ଆଲୋକିତ ଭାବରେ ବିବେଚନା କରିପାରିବେ ନାହିଁ ସେତେବେଳେ ସେମାନେ ପ୍ରଭାବିତ ହେବେ ଏବଂ ସେମାନଙ୍କୁ ଈଶ୍ୱରଙ୍କ ମହାନ ଶକ୍ତି ଭାବରେ ଗ୍ରହଣ କରିବେ। ବାଧ୍ୟ ଏହି ବ୍ୟକ୍ତିମାନେ ଶୈତାନ ଏବଂ ତାଙ୍କ ପ୍ରତିନିଧିଙ୍କ ଦ୍ୱାରା କରାଯାଇଥିବା ଚମତ୍କାର ବିଷୟରେ ଶାସ୍ତ୍ରର ସାକ୍ଷାକୁ ଅଣଦେଖା କରନ୍ତି। ଶୈତାନ ସହାୟତା ଦ୍ୱାରା ଫାରଙ୍କ ଯାଦୁକରକମାନଙ୍କୁ ଈଶ୍ୱରଙ୍କ କାର୍ଯ୍ୟକୁ ନକଲି କରିବାକୁ ସକ୍ଷମ ହୋଇଥିଲେ। ବନ୍ଧୁ, ମନେ ରଖନ୍ତୁ, ପାଉଲ ସାକ୍ଷା ଦେଇଛନ୍ତି ଯେ ଖ୍ରୀଷ୍ଟଙ୍କ ଦ୍ୱିତୀୟ ଆବିର୍ଭାବ ପୂର୍ବରୁ ଶୈତାନ ଶକ୍ତିର ସମାନ ପ୍ରକାଶ କରିବେ। ପ୍ରଭୁଙ୍କ ଆଗମନ ପୂର୍ବରୁ ସମସ୍ତ ଶକ୍ତି ଏବଂ ସଙ୍କେତ ସହିତ ଶୈତାନଙ୍କ କାର୍ଯ୍ୟ ଏବଂ ଚମତ୍କାର ଏବଂ ଅଧାର୍ମିକତାର ସମସ୍ତ ବିଶୃଙ୍ଖଳତା ସହିତ ସେ କରିବେ ବୋଲି ଆମେ ଦ୍ୱିତୀୟ ଥେସଲୋନିକା 2:9-10 ପାଉଛୁ। ଏଠିରେ ପାଉଲ ଏହିପରି ଲେଖୁଛନ୍ତି। ବନ୍ଧୁ, ପ୍ରେରିତ ଜହନ ଗତ ଦିନରେ ପ୍ରକାଶିତ ହେବାକୁ ଥିବା ଚମତ୍କାର କାର୍ଯ୍ୟ ଶକ୍ତି ବର୍ଣ୍ଣନା କରି ଘୋଷଣା କରନ୍ତି ଯେ ମହାନ ଚମତ୍କାର କରନ୍ତି କିଏ? ସୈତାନ, ଯାହାଦ୍ୱାରା ସେ ପୁରୁଷମାନଙ୍କୁ ଦୃଷ୍ଟିରେ ପୃଥିବୀର ସ୍ୱର୍ଗରୁ ନିଆଁ ଓହ୍ଲାଇବା ଏବଂ ସେହି ଚମତ୍କାର ମାଧ୍ୟମରେ ପୃଥିବୀରେ ବାସ କରୁଥିବା ସେମାନଙ୍କୁ ପ୍ରତାରଣା କରନ୍ତି, ଯାହା ତାଙ୍କୁ କରିବାକୁ ଶକ୍ତି ଥିଲା। ଏହିପରି ସୈତାନ କାର୍ଯ୍ୟ କରନ୍ତି ବୋଲି ଜହନ ଲେଖନ୍ତି, ପ୍ରକାଶିତ 13:13-14। ବନ୍ଧୁ, ଏଠାରେ କୌଣସି କେବଳ ଅପାରଗତା ପୂର୍ବାବଳ ଲୋକଙ୍କ ନାହିଁ, ପୁରୁଷମାନେ ଚମତ୍କାର ଦ୍ୱାରା ପ୍ରତାରିତ ହୁଅନ୍ତି, ଯାହା ଶୈତାନର ପ୍ରତିନିଧିର କରିବାର ଶକ୍ତି ଅଛି, ଯାହା ସେମାନେ କରିବାର ଛଳନା କରନ୍ତି ନାହିଁ। ବନ୍ଧୁ, ଅନ୍ଧକାରର ରାଜକୁମାର ଶୈତାନ, ଯିଏ ଏତେ ଦିନ ଧରି ପ୍ରତାରଣା କାର୍ଯ୍ୟରେ ତାଙ୍କ ମାଲିକ ଶକ୍ତିକୁ ବଙ୍କା କରିଛନ୍ତି, କୌଶଳପୂର୍ବକ ସମସ୍ତ ଶ୍ରେଣୀ ଏବଂ ଅବସ୍ଥାର ପୁରୁଷମାନଙ୍କ ସହିତ ତାଙ୍କର ପ୍ରଲୋଭନକୁ ଖାପ ଖାଉଅଛନ୍ତି। ସଂସ୍କୃତି ଏବଂ ପରିଶୋଧନର ବ୍ୟକ୍ତିମାନଙ୍କ ପାଇଁ ସେ ଆଧ୍ୟାତ୍ମିକତାକୁ ଏହାର ଅଧିକ ବିଶ୍ଳେଷିତ ଏବଂ ବୌଦ୍ଧିକ ଦିଗରେ ଉପସ୍ଥାପନ କରନ୍ତି ଏବଂ ଏହିପରି ଅନେକଙ୍କୁ ତାଙ୍କ ଫାନ୍ଦରେ ଟାଣିବାରେ ସଫଳ ହୁଅନ୍ତି। ଆଧ୍ୟାତ୍ମିକ ପ୍ରଦାନ କରୁଥିବା ଜ୍ଞାନ ହେଉଛି ପ୍ରେରିତ ଜାକୁବ ଦ୍ୱାରା ବର୍ଣ୍ଣନା କରାଯାଇଛି, ଯାହା ଉପରକୁ ନୁହେଁ ବରଂ ପୃଥିବୀ ସମ୍ବେଦନଶୀଳ ସେହି ଶୈତାନ ବୋଲି ଜାକୁବ 3:15 ଜାକୁବ କହୁଅଛନ୍ତି। ବନ୍ଧୁ, ଏହା ତଥାପି ମହାନ ପ୍ରତାରକ ଲୁଚାଇଥାଏ, ଯେତେବେଳେ ଲୁଚାଇବା ତାଙ୍କ ଉଦ୍ଦେଶ୍ୟକୁ ସର୍ବୋତ୍ତମ ଉପଯୁକ୍ତ କରିବା। ସେ ଯିଏ ପ୍ରଲୋଭନର ମରୁଭୂମିରେ ଖ୍ରୀଷ୍ଟଙ୍କ ଆଗରେ ସ୍ୱର୍ଗୀୟ ସେଫର ଉଜ୍ଜଳତା ସହିତ ପୋଷକ ପିନ୍ଧି ଦେଖାଯାଇପାରନ୍ତି, ଆଲୋକର ଦୂତ ଭାବରେ ପୁରୁଷମାନଙ୍କ ନିକଟକୁ ଆସନ୍ତି, ସେ ବିଷୟବସ୍ତୁକୁ ଉନ୍ନତ କରିବାର ଉପସ୍ଥାପନା ଦ୍ୱାରା କାରଣକୁ ଆକର୍ଷିତ କରନ୍ତି। ବନ୍ଧୁ, ସେ ଦୃଶ୍ୟକୁ ଆକର୍ଷିତ କରିବା ସହିତ ସୈନ୍ୟତାକୁ ଆନନ୍ଦିତ କରନ୍ତି ଏବଂ ସେ ପ୍ରେମ ଏବଂ ଦାନର ଭକ୍ତପୂର୍ଣ୍ଣ ଚିତ୍ରଣ ଦ୍ୱାରା ସ୍ନେହ ତାଲିକାଭୁକ୍ତ କରନ୍ତି। ସେ ଉଚ୍ଚ ବିମାନ ଉଡ଼ଣା ପାଇଁ କଳ୍ପନାକୁ ଉତ୍ସାହିତ କରନ୍ତି। ପୁରୁଷମାନଙ୍କୁ ନିଜ ଜ୍ଞାନ ଉପରେ ଏତେ ଗର୍ବ କରିବାକୁ ଆଗେଇ ନେଇଥାଏ ଯେ ସେମାନଙ୍କ ହୃଦୟରେ ସେମାନେ ଅନନ୍ତ ଘୃଣା କରନ୍ତି। ସେହି ଶକ୍ତିଶାଳୀ ବ୍ୟକ୍ତି ଯିଏ ଦୁନିଆର ଉଦ୍ଧାରକୁ ଏକ ଅତ୍ୟଧିକ ଉଚ୍ଚ ପର୍ବତକୁ ନେଇପାରିବେ ଏବଂ ପୃଥିବୀର ସମସ୍ତ ରାଜ୍ୟ ଏବଂ ସମସ୍ତଙ୍କର ସେମାନଙ୍କ ଗୌରବ ତାଙ୍କ ସମ୍ମୁଖରେ ଆଣିପାରିବେ। ଯେଉଁମାନେ ଦିବ୍ୟ ଈଶ୍ୱରୀୟ ଶକ୍ତି ଦ୍ୱାରା ରକ୍ଷା ପାଇପାରନ୍ତି ନାହିଁ ସେମାନଙ୍କୁ ଇନ୍ଦ୍ରିୟ ବିକୃତ କରିବା ପାଇଁ ପୁରୁଷମାନଙ୍କ ପ୍ରତି ତାଙ୍କର ପ୍ରଲୋଭନ ଉପସ୍ଥାପନ କରିବେ। ବନ୍ଧୁ, ଆତ୍ମା ଉଚ୍ଚତା ପାଇଁ ରୋମାଞ୍ଚକର ଅଭିଳାଷ ଦ୍ୱାରା ନିଶେଷ ଜ୍ଞାନ ପାଇବାକୁ ଇଚ୍ଛାକୁ ଦୟାକରି ଏଦନର ପ୍ରତାରଣା କରୁଥିବା ବେଳେ ଶୈତାନ ବର୍ତ୍ତମାନ ପୁରୁଷମାନଙ୍କୁ ପ୍ରତାରଣା କରୁଛନ୍ତି। ଏହା ଏହି ମନ୍ଦତାକୁ ଭଲ ପାଉଥିବା ଯାହା ତାଙ୍କ ପତନର କାରଣ ହୋଇଥିଲା ବନ୍ଧୁ, ଏବଂ ସେମାନଙ୍କ ମାଧ୍ୟମରେ ସେ ପୁରୁଷମାନଙ୍କ ନଷ୍ଟକୁ କମ୍ପୋଜ୍ କରିବାକୁ ଲକ୍ଷ୍ୟ କରୁଛନ୍ତି। ବନ୍ଧୁ, ସେ ଘୋଷଣା କରନ୍ତି, ତୁମେ ଦେବତା ଭାବରେ ହେବ ଭଲ ଏବଂ ମନ୍ଦ ଜାଣିବ ବୋଲି ଯେପରି ଏଦନରେ ହେବାକୁ ସେ କହିଲେ, ତୁମେ ଈଶ୍ୱରଙ୍କ ପରି ହେବ, ଭୁଲ ଠିକ ସବୁ ତୁମେ ଜାଣିପାରିବ ବୋଲି ଆଧ୍ୟାତ୍ମିକ ଶିକ୍ଷା ଦିଏ। ବନ୍ଧୁ, ଯେ ମଣିଷ ହେଉଛି ପ୍ରଗତିର ଜୀବ, ଏହା ତାଙ୍କ ଜନ୍ମରୁ ପ୍ରଗତି ପର୍ଯ୍ୟନ୍ତ ଏପରିକି ଅନନ୍ତକାଳ ପର୍ଯ୍ୟନ୍ତ ସେହି ତ୍ରି ଈଶ୍ୱର ଆଡ଼କୁ ତାଙ୍କର ଭାଗ୍ୟ, ଏବଂ ପୁନର୍ବାର ପ୍ରତ୍ୟେକ ମନ ଈଶ୍ୱରଙ୍କୁ ବିଚାର କରିବ ଏବଂ ଅନ୍ୟକୁ ନୁହେଁ। ବନ୍ଧୁ, ବିଚାର ଠିକ୍ ହେବ କାରଣ ଏହା ଆତ୍ମାର ବିଚାର। ସିଂହାସନ ଆପଣଙ୍କ ମଧ୍ୟରେ ଅଛି। ବନ୍ଧୁ, ଜଣେ ଆଧ୍ୟାତ୍ମିକ ଶିକ୍ଷକ କହିଛନ୍ତି, ଯେହେତୁ ତାଙ୍କ ମାଧ୍ୟମରେ ଆଧ୍ୟାତ୍ମିକ ଚେତନା ଜାଗ୍ରତ ହେଲା, ମୋର ସାଥୀ ପୁରୁଷମାନେ ସମସ୍ତେ ଅବିସ୍ମରଣୀୟ ଉଦ୍ଧାରକର୍ତ୍ତା, ଏବଂ ଅନ୍ୟ ଜଣେ ଘୋଷଣା କରନ୍ତି, ଯେକୌଣସି ଠିକ୍ ଏବଂ ସିଦ୍ଧ ପ୍ରାଣୀ ହେଉଛି ଖ୍ରୀଷ୍ଟ। ବନ୍ଧୁ, ସେହି ସିଦ୍ଧ ପ୍ରାଣୀ ହେଉଛନ୍ତି ଖ୍ରୀଷ୍ଟ, ସେହି ସିଦ୍ଧ ବ୍ୟକ୍ତି ହେଉଛନ୍ତି ଖ୍ରୀଷ୍ଟ, ଯିଏକି ଆମମାନଙ୍କ ପାଇଁ କୃଷରେ ନିଜ ଜୀବନ ଦାନ ଦେଲେ। ଏହିପରି ଅସୀମ ଈଶ୍ୱର ଧାର୍ମିକତା ଏବଂ ସିଦ୍ଧତା ସ୍ଥାନରେ ଆରାଧନାର ପ୍ରକୃତ ବସ୍ତୁ ତାଙ୍କ ଆଇନ ସିଦ୍ଧ ଧାର୍ମିକତା, ମାନବ ପ୍ରାପ୍ତିର ପ୍ରକୃତ ମାନଦଣ୍ଡ ସ୍ଥାନରେ ସତାନ ନିଜେ ମନୁଷ୍ୟର ପାପପୂର୍ଣ୍ଣ ବିସ୍ଫୋରଣ ପ୍ରକୃତି ଆଧାରଣା ଏକମାତ୍ର ବସ୍ତୁ ବିଚାର ଏକମାତ୍ର ନିୟମ କିମ୍ବା ଚରିତ୍ରର ମାନକ ଭାବରେ ଦବାଇଛନ୍ତି। ଏହା ପ୍ରତି ଉପରକୁ ନୁହେଁ ବରଂ ତଳକୁ। ବନ୍ଧୁ, ସେହି ଶୈତାନ ପ୍ରତି ମହତରେ ମନୁଷ୍ୟକୁ ଏହିପରି ପ୍ରତାରଣା ଆଣିଥାଏ। ଏହା ଉଭୟ ବୌଦ୍ଧିକ ଏବଂ ଧାର୍ମିକ ମାନଙ୍କୁ ଆଣିଥାଏ। ଆମେ ସତର୍କ ରହିବା ଉଚିତ, ଯେପରି ଯୀଶୁଖ୍ରୀଷ୍ଟଙ୍କୁ ମଧ୍ୟ ଏହି ପ୍ରତାରଣା ଆଣିଥିଲେ, ଆଉ ଯୀଶୁ ପ୍ରଭୁ ସେ ସେହି ପ୍ରତାରଣାରେ ଉଦ୍ଧାର ହୋଇ ବିଜୟ ହେଲେ। ବନ୍ଧୁ, ଶୈତାନ ସମସ୍ତଙ୍କ ଆଖପାଖରେ ରହୁଅଛନ୍ତି, ଆଉ ଯେ କେହି ଈଶ୍ୱରଙ୍କ ସହ ନିକଟରେ ରହନ୍ତି ସେମାନଙ୍କୁ ବହୁତ ଭାବରେ ପରୀକ୍ଷା ନିଅନ୍ତି, ପ୍ରଲୋଭନରେ ନେବାକୁ ଚେଷ୍ଟା କରନ୍ତି। ଯଦି ଆମେ ସେହି ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରୁଛେ, ଯେପରି ଯୀଶୁଖ୍ରୀଷ୍ଟ ସେହି ପ୍ରଲୋଭନରୁ ଉଦ୍ଧାର ହୋଇ ବିଜୟ ଲାଭ କରି ବର୍ତ୍ତମାନ ସେ ସ୍ୱର୍ଗରେ ଅଛନ୍ତି, ଯଦି ଆମେ ସେହି ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରୁଛେ କି ଯୀଶୁଖ୍ରୀଷ୍ଟଙ୍କ ବିଶ୍ୱାସ କରିବା ଦ୍ୱାରା ଆମେ ଶୈତାନର ପ୍ରଲୋଭନରୁ ଉଦ୍ଧାର ହୋଇପାରିବା, ସେହି ଆଶାରେ ଯଦି ଆମେ ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରୁଛେ, ନିଶ୍ଚିତ ଭାବେ ଆମେ ଶୈତାନର ପ୍ରଲୋଭନରୁ ଆମେ ଉଦ୍ଧାର ହୋଇପାରିବା, ଆଉ ଆମେ ମାତ୍ର ହିଁ ନୁହେଁ ଆମ ପରିବାରକୁ ମଧ୍ୟ ରକ୍ଷା କରିପାରିବା। ତାହେଲେ ଚାଲନ୍ତୁ ପ୍ରିୟ ଶ୍ରୋତା, ସେହି ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରି ନିଜକୁ ସବୁକିଛି ସମର୍ପଣ କରି ତାହାଙ୍କ ମଧୁର ନାମରେ ପ୍ରାର୍ଥନା ଉତ୍ସର୍ଗ କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର ଦୟାମୟ ଅନ୍ତର୍ଯ୍ୟମୀ ଅନୁଗ୍ରହ ପରମ ପିତା, ଧନ୍ୟବାଦ ଅର୍ପଣ କରୁଛୁ ପ୍ରଭୁ। ବର୍ତ୍ତମାନ ଯେଉଁ ବାକ୍ୟ ତୁମ ସେହି ଭକ୍ତ ଶୁଣାଇଲେ, ସେହି ବାକ୍ୟ ଅନୁସାରେ ଆମମାନଙ୍କୁ ଚାଲିବା ପାଇଁ ବୁଦ୍ଧିରେ ଜ୍ଞାନରେ ଶକ୍ତିରେ ପରିପୂର୍ଣ୍ଣ କର। ଆମ ପାପ ସବୁ ତୁମ ସେହି ବହୁମୂଲ୍ୟ ରକ୍ତରେ ପରିଷ୍କାର କରି ଧୋଇ ଦିଅ। ପ୍ରଭୁ, ଏହି ପାପ ଦୁନିଆରେ ଆମେ ବାସ କରୁଅଛୁ। ଶୈତାନର ପ୍ରଲୋଭନରେ ଆମେ ସଦାବେଳେ ଘେରି ରହିଅଛୁ। ଶୈତାନ ଆମମାନଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ ତାଙ୍କ ବାକ୍ୟ ଅନୁସାରେ ଚାଲିବା ପାଇଁ ଆମମାନଙ୍କୁ ଆକର୍ଷିତ ଭାବରେ କଢ଼ାଇ ନେଉଅଛୁ। ହେ ପରମେଶ୍ୱର, ଆମମାନଙ୍କୁ ଶକ୍ତି ପ୍ରଦାନ କର, ଜ୍ଞାନ ପ୍ରଦାନ କର, ବୁଦ୍ଧି ପ୍ରଦାନ କର, ଯେପରିକି ଶୈତାନର ପ୍ରଲୋଭନରୁ ଆମେ ଦୂରେଇ ରହିପାରିବୁ। ସେହି ପବିତ୍ର ଆତ୍ମା ଦ୍ୱାରା ଆମମାନଙ୍କୁ ପରିଚାଳନା କର। ସମସ୍ତ ପ୍ରକାର ଶୈତାନ ପ୍ରଲୋଭନରୁ ଆମମାନଙ୍କୁ ଦୂରେଇ ରଖ। ବର୍ତ୍ତମାନ ଯେଉଁ କରୋନା ମହାମାରୀ ସାରା ପୃଥିବୀକୁ ଆପଣା ପ୍ରଭାବ ଦେଖାଉଅଛି, ସେହି ପ୍ରଭାବରୁ ଆମମାନଙ୍କୁ ସୁରକ୍ଷାରେ ରଖ। ଆଉ ପରିଶେଷ, ଯେବେ ତୁମ୍ଭେ ତୁମ ସେହି ସହସ୍ର ଦୂତଙ୍କ ସହ ଆପଣା ସାଧୁମାନଙ୍କୁ ସଂଗ୍ରହ କରିବା ନିମନ୍ତେ ଆସିବେ, ସେତେବେଳେ ଆମମାନଙ୍କୁ ଏକ ବାସସ୍ଥାନ ଦିଅ ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ଭିକ୍ଷା ମାଗୁଅଛି। ଶୁଣି ଗ୍ରହଣ କର, ଆମେନ୍।
ପୀଡ଼ିତ ଆସ ଧନିକ ବଣିକ ଆସ, ପାସରେ ସର୍ବେ ଆସ ଆସ, ପାସରେ ସର୍ବେ ଆସ ଆସ। ପ୍ରଭୁ ମହିମାର ଗୀତ ଗାଉ ଗାଉ, ପ୍ରଭୁ ମହିମାର ଗୀତ ଗାଉ ଗାଉ, ଛାଡ଼ିବା ଶେଷ ନିଶ୍ୱାସ, ଛାଡ଼ିବା ଶେଷ ନିଶ୍ୱାସ। ଆତ ପୀଡ଼ିତ ଆସ ଧନିକ ବଣିକ ଆସ, ଆତ ପୀଡ଼ିତ ଆସ।
শ্রোতা, আমি আশা করুছু যে আমার কার্যক্রম আপনার পসন্দ লাগুব। আপনার মতামত পাই আমার এই ঠিকার যোগাযোগ করতু। আমার ঠিকা আডভেটিজ মিডিয়া সেটর, এসডিএ মিশন কম্পাউন্ড, সাি পার্ক, পুণে 411037, মহারাষ্ট্র। বা খোলতু আমার ওয়েবসাইট যেকোন আন্ড্রয়েড ফোন, স্মার্টফোন, ডেস্কটপ, ল্যাপটপ কিংবা ট্যাবলেট। আমার ওয়েবসাইট www.awr.org/ori এবং www.adventistmediacenterindia.org। অ্যাডভেন্টিস্ট মিডিয়া সেন্টার ইন্ডিয়ার স্পেলিং হচ্ছে ADVENTISTMEDIACENTRIINDIA। অথবা ডাউনলোড করন্তু আমার মোবাইল অ্যাপ। ଆପଣଙ୍କର ମୋବାଇଲ ପ୍ଲେ ଷ୍ଟୋରକୁ ଯାଆନ୍ତୁ, ଆଉ ଟାଇପ୍ କରନ୍ତୁ ଦ ଭଏସ୍ ଅଫ୍ ହୋପ୍, ଆଉ ଡାଉନଲୋଡ୍ କରନ୍ତୁ। ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ।